ओम शांति। 14/8/2026 प्रातः मुरली। मीठे बच्चे, प्रत्येह निजे निजो को पचार जे मु आत्मा केते शुद्ध हुई, जेते शुद्ध हेब सेते खुशी रहिब, सेवा करिबार उत्साह बढ़िब। प्रश्न: हीरातुल्य श्रेष्ठ हेबा पाई पुरुषार्थ कौन? उत्तर: देही अभिमानी हुओ, शरीर प्रति टिकिए हेले मोह न रहु, चिंतारु मुक्त हुई केवल एक बाबांकर स्मृति रे रुह, यही श्रेष्ठ पुरुषार्थ हीरातुल्य करिदेव। जदि देह अभिमान अछि तेबे अवस्था अपरिपक् अछि बोली जानिब, बाबांक ठारु दूररे बा सानिध्यरु दूररे अछ, तुमको यही शरीर जत्न मध्य नेबाकु हेब, कारण यही शरीर रे रही कर्मातीत अवस्था को प्राप्त करिबाकु हेब। गीत: मुखड़ा देखले प्राणी। ओम शांति। बाबा पिलामानंकु बुझाउछंती, जहांकर जोगबल द्वारा पाप कटुछे तांकर खुशी रे पारद बढ़ी जाइथाए, निजर अवस्था को पिलामाने स्वयं जानी पारिबे, अवस्था भल थिले सेबारे आग्रह मध्यम भल रही थाए, जेते जेते शुद्ध होई चालिबो सेते अन्य को मध्य शुद्ध अथवा जोगी करिबा पाई उत्साह आसिबो, कारण तुमे राजयोगी अथवा राज ऋषि अट, हटयोगी ऋषि तत्व को भगवान मानि थांति, राजयोगी ऋषि भगवान को पिता बोली मानि थांति, तत्व को मने पकाइबा द्वारा तांकर पाप कटे नाही, तत्व सहित जोग लगाइबा द्वारा कोनोसी शक्ति मध्य मिले नाही, कोनोसी धर्मावलंबी माने राजयोग को जानी नाहंती, सेथि पाई केही हेले सच्चा जोगी होई घर को फेरी पारिबे नाही। एबे तुमे संतान माने निजर अवस्था को निजे जानी पारिबो, आत्मा जेते बाबांको मने पकाइबो सेते खुशी रहिब, निजर जांच निजे करिबा उचित। पिला माने मध्य जणे अन्य जणक अवस्था को निजर अवस्था को जानी पारिबे, देखिबा को हेबो आम पाखरे शरीर अभिमान नहीं तो, देह अभिमान थिले जानो जे आमे बहुत कंचा अछु, बाबांक ठारु बहुत दूर रे अछु, बाबा निर्देश देउछंती संतान माने एबे तुमको हीरातुल्य हेबाको पड़िबो, बाबा देही अभिमानी कराउछंती, बाबांकर देह अभिमान न थाए, पिला मानंकर देह अभिमान थाए, बाबांक याद द्वारा तुमे देही अभिमानी हेब, निजर जांच करी चालो आमे केते समय बाबांको मने पकाउछो, जेते मने पकाइबो सेते खुशीर पारद चढ़िबो ओ अन्य को योग्य करी पारिबो। एपरी भाव नाही जे कोनोसी संतान मानंकर कर्मातीत अवस्था होई गलाणी, ना दौड़ चली छे, प्रतियोगिता शेषरे अंतिम फल बाहरिबो, पुणी विनाश मध्य आरंभ होई जीवो, जे पर्यंत कर्मातीत अवस्था होई नाही से पर्यंत एही रिहर्सल चली थिबो, आमे कहार खराब करी पारिबु नाही, अंतिम समय रे ही समस्ते जानी पारिबे, एबे तो अल्प समय बाकी रही छी। एही दादा मध्य कहुचंती मधुर संतान माने एबे अल्प समय बाकी अछे, वर्तमान जणे हेले भी कर्मातीत अवस्था को प्राप्त करी पारिबे नाही, रोग आदि हेउछि, एहाकु कर्म भोग कहा जाय थाए, निजर कर्म भोग विषय रे आहु केही जानी पारिबे नाही, भीतरर कष्ट हुई एबे एहार कहार मध्य एकरस अवस्था हुई नाही, जेते चेष्टा करुछंती सेते मनरे विकल्प तूफान बहुत आसुछे, तुम पिला मानंकर केते खुशी रहिबा उचित, विश्वर मालिक हेबा पाई किछि कम कथा, मनुष्य साहूकार होइथिले बड़ बड़ बंगला थिले खुशी रे रही थांते, कारण सुख बहुत थाए, एबे मध्य तुमे बाबांक ठारु असरंती सुख नेउछ, जानी पारुछ बाबांक ठारु आमे राजत्व नेबो, शांति रे ଏତେ ଖୁସି ମିଳିନଥାଏ ଯେତେ ଧନରେ ମିଳିଥାଏ। ସନ୍ନ୍ୟାସୀମାନେ ଘରଦ୍ୱାର ଛାଡ଼ି ଯାଇ ଜଙ୍ଗଲରେ ରହୁଥିଲେ। ପଇସା କେବେ ହେଲେ ହାତରେ ଧରୁନଥିଲେ, କେବଳ ଖାଦ୍ୟ ପାଇଁ ରୁଟି ନେଉଥିଲେ। ଏବେ ତ କେତେ ଧନବାନ ହୋଇଗଲେଣି, ସମସ୍ତଙ୍କୁ ପଇସାର ବହୁତ ଚିନ୍ତା ରହୁଛେ। ବାସ୍ତବରେ ରାଜାଙ୍କର ପ୍ରଜାମାନଙ୍କ ପାଇଁ ଚିନ୍ତା ରହିଥାଏ, ସେଥିପାଇଁ ଲଢ଼ାଇର ସାମଗ୍ରୀ ରଖିଥାନ୍ତି। ସତ୍ୟଯୁଗରେ ଲଢ଼ାଇ ଆଦିର କୌଣସି କଥା ରହିବ ନାହିଁ। ଏବେ ତୁମେ ପିଲାମାନେ ଖୁସି ହେଉଛ, ଆମେ ନିଜ ରାଜଧାନୀକୁ ଯାଉଛୁ, ସେଠାରେ ଭୟର କୌଣସି କଥା ରହିବ ନାହିଁ। ଟ୍ୟାକ୍ସ ଅଥବା ଟିକସ ଆଦିର ମଧ୍ୟ କୌଣସି ଚିନ୍ତା ରହିବ ନାହିଁ। ଏହି ଶରୀରର ଚିନ୍ତା ଏହିଠାରେ ରହିଥାଏ। ଗାୟନ କରାଯାଏ ଫିକର ସେ ଫାରିକ ସ୍ୱାମୀ, ତୁମେ ଜାଣିଛ ଚିନ୍ତାରୁ ମୁକ୍ତ ହେବା ପାଇଁ ଏବେ ଆମେ ଏତେ ପୁରୁଷାର୍ଥ କରୁଛୁ, ପୁଣି ଏକୋଇଶ ଜନ୍ମ ପାଇଁ କୌଣସି ଚିନ୍ତା ରହିବ ନାହିଁ। ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମେ ବହୁତ ଅଟଳ ହୋଇ ରହିବ। ରାମାୟଣର କାହାଣୀ ମଧ୍ୟ ତୁମ ଉପରେ ଆଧାରିତ। ତୁମେ ହି ମହାବୀର ଅଟଳ ହେଉଛ। ଆତ୍ମା କହୁଛି ମୋତେ ରାବଣ ହରାଇ ପାରିବ ନାହିଁ। ସେହି ଅବସ୍ଥା ଶେଷ ଆଡ଼କୁ ଆସିବ। ଏବେ ତ କେହି ବି ହଲିଯିବେ, ଚିନ୍ତା ସେତେବେଳେ ରହିବ ଯେତେବେଳେ ବିଶ୍ୱରେ ଯୁଦ୍ଧ ଲାଗିଯିବ। ସେତେବେଳେ ବୁଝିବେ ଯେ ଏବେ ସମୟ ଆସିଗଲା। ଯେତେ ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିବ ସେତେ ମଙ୍ଗଳ ହେବ। ବର୍ତ୍ତମାନ ହିଁ ପୁରୁଷାର୍ଥ କରିବାର ସମୟ। ପୁଣି ତ ବିନାଶର ବିକରାଳ ରୂପ ହେବ। ଏବେ ତ ଶରୀରରେ ମଧ୍ୟ ମୋହ ରହୁଛି ନା? ବାବା ସ୍ୱୟଂ କହୁଛନ୍ତି ଶରୀରର ମଧ୍ୟ ଯତ୍ନ ନିଅ। ଅନ୍ତିମ ଶରୀର ଏହି ଶରୀରରେ ହିଁ ପୁରୁଷାର୍ଥ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। ବଞ୍ଚିଥିଲେ ବାବାଙ୍କୁ ମନେ ପକାଇବ। ବାବା ବୁଝାଉଛନ୍ତି ପିଲାମାନେ ବଞ୍ଚି ରୁହ, ଯେତେ ପର୍ଯ୍ୟନ୍ତ ବଞ୍ଚି ରହିବ ବାବାଙ୍କୁ ସେତେ ୟାଦ କରି ଉଞ୍ଚ ବର୍ଷା ପାଇବ। ଏବେ ତୁମର ଆମଦାନୀ ହୋଇ ଚାଲିବ, ଶରୀରକୁ ନିରୋଗୀ ସୁସ୍ଥ ରଖ, ଭୁଲ କର ନାହିଁ। ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେଲେ ଶରୀରର କିଛି ହେବ ନାହିଁ। ଗ୍ରସ ଚଳଣୀ ଦ୍ୱାରା ଶରୀର ମଧ୍ୟ ହୃଷ୍ଟପୃଷ୍ଟ ରହିବ। ଏହି ଶରୀର ଅମୂଲ୍ୟ ଅଟେ, ଏଥିରେ ପୁରୁଷାର୍ଥ କରି ଦେବୀ ଦେବତା ହେଉଛ, ତେଣୁ ବର୍ତ୍ତମାନ ସମୟ ମଧ୍ୟ ମୂଲ୍ୟବାନ ଅଟେ। ଖୁସି ରହିବା ଦରକାର। ଯେତେ ବାବା ଓ ସମ୍ପତ୍ତିକୁ ମନେ ପକାଇବ ସେତେ ନାରାୟଣୀ ନଶା ଚଢ଼ି ରହିବ। ବାବାଙ୍କର ସ୍ମୃତି ଦ୍ୱାରା ହିଁ ତୁମେ ଉଚ୍ଚରୁ ଉଚ୍ଚ ଆସନ ପ୍ରାପ୍ତ କରିବ। ଦେଖିବା ଉଚିତ ଆମେ କେତେ ଖୁସିରେ କେତେ ନଶାରେ ରହୁଛୁ। ଗରିବମାନଙ୍କୁ ତ ଆହୁରି ଖୁସି ରହିବା ଉଚିତ। ସାହୁକାରମାନଙ୍କର ତ ଧନର ଚିନ୍ତା ରହିଥାଏ, ତୁମମାନଙ୍କ ମଧ୍ୟରେ କୁମାରୀମାନଙ୍କର ତ କୌଣସି ଚିନ୍ତା ନାହିଁ। ହଁ, କାହାର ମିତ୍ର ସମ୍ବନ୍ଧୀ ଗରିବ ହୋଇଥିଲେ ଦାୟିତ୍ୱ ନେବାକୁ ପଡ଼ିଥାଏ, ଉପରକୁ ଉଠାଇବା ପାଇଁ ମଧ୍ୟ କଷ୍ଟ କରିବାକୁ ପଡ଼ିବ। ଜାଗ୍ରତ ନ ହେଲେ ଯେତେ ପର୍ଯ୍ୟନ୍ତ ସାହାଯ୍ୟ କରି ଚାଲିବ। ବାବା କହୁଛନ୍ତି ତୁମେ ନିଜେ ସେବାଧାରୀ ହୁଅ ଅଥବା ସ୍ତ୍ରୀକୁ ଆତ୍ମିକ ସେବାରେ ଲଗାଅ। ତମେ ବାବାଙ୍କର ସହଯୋଗୀ ଅଟ, ସମସ୍ତଙ୍କୁ ତ ରାଜଯୋଗର ଆବଶ୍ୟକତା ରହିଛି, ଏକୁଟିଆ ବାବା କ'ଣ କରିପାରିବେ? ତେବେ କେତେ ଜଣକୁ ମନ୍ତ୍ର ଦେବେ? ମୁଁ ତୁମକୁ ଦେଉଛି, ତୁମକୁ ପୁଣି ଅନ୍ୟମାନଙ୍କୁ ଦେବାକୁ ହେବ। କଲମ ଅର୍ଥାତ୍ ଚାରା ଲଗାଇବାକୁ ହେବ। ପିଲାମାନଙ୍କୁ କହୁଛନ୍ତି ଯେତେ ସମ୍ଭବ ସହଯୋଗୀ ହୋଇ ମନ୍ତ୍ର ଦେଇ ଚାଲ। ତୁମ ଶାସ୍ତ୍ରରେ ମଧ୍ୟ ଅଛି ଯେ ସମସ୍ତଙ୍କୁ ସନ୍ଦେଶ ଦେଇଥିଲେ ଯେ ବାବା ଆସିଛନ୍ତି ସ୍ୱର୍ଗ ସମ୍ପତ୍ତିର ଅଧିକାର ନେବାକୁ। ହେଲେ ବାବାଙ୍କୁ ମନେ ପକାଅ, ଦେହଧାରୀମାନଙ୍କୁ ମନେ ପକାଅ ନାହିଁ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଓ ସମ୍ପତ୍ତି ମିଳିଯିବ। ତ ବହୁତ ଶୁଣୁଛନ୍ତି, ଶୁଣାଉଛନ୍ତି, ସେଥିରେ ମନ୍ମନା ଭବ ପ୍ରସିଦ୍ଧ ଅକ୍ଷର ରହିଛି। ବାବାଙ୍କୁ ସ୍ମୃତିରେ ରଖିଲେ ମୁକ୍ତି ପାଇବ। ସନ୍ନ୍ୟାସୀ ମଧ୍ୟ ଏହାକୁ ପସନ୍ଦ କରିବେ। ମଧ୍ୟାଜୀବ ଭବ ଅର୍ଥାତ୍ ଜୀବନ ମୁକ୍ତି। ପିଲାମାନେ ବାବାଙ୍କର ହେଲେ ବାବା କହୁଛନ୍ତି ପିଲାମାନେ ତୁମର ଆତ୍ମା ପତିତ ହୋଇଯାଇଛି, ପତିତ ହୋଇ ଘରକୁ ଯାଇପାରିବ ନାହିଁ। ଏହା ବୁଝିବାର କଥା। ତୁମେ ଭାରତବାସୀ, ସତୋ ପ୍ରଧାନ ଥିଲ ତମୋ ପ୍ରଧାନ ହୋଇଛ, ଏବେ ପୁଣି ସତୋ ପ୍ରଧାନ ହେବା ପାଇଁ ବାବା କହୁଛନ୍ତି ପୁରୁଷାର୍ଥ କଲେ ଉଚ୍ଚ ପଦ ପାଇବ, ତୀତ ଜନ୍ମ ଜନ୍ମାନ୍ତର ଧରି କରି ଆସିଛ। ତୁମେ ଜାଣିଛ ପ୍ରଥମେ ପ୍ରଥମେ ଅବ୍ୟଭିଚାରୀ ଭକ୍ତି ଆରମ୍ଭ ହେଲା, ଏବେ କେତେ ବ୍ୟଭିଚାରୀ ଭକ୍ତି ହୋଇଯାଇଛି। ଶରୀରର ମଧ୍ୟ ପୂଜା ହେଉଛି, ତାହା ହେଉଛି ଭୂତ ପୂଜା। ତଥାପି ଦେବତାମାନେ ପବିତ୍ର ଅଟନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ତ ସମସ୍ତେ ତମୋ ପ୍ରଧାନ ଅଟନ୍ତି, ତେଣୁ ପୂଜା ମଧ୍ୟ ତମୋ ପ୍ରଧାନ ହୋଇଯାଇଛି। ଏବେ ବାବାଙ୍କୁ ମନେ ପକାଇବାକୁ ହେବ, ଭକ୍ତିର କୌଣସି ଅକ୍ଷର କହିବା ଅନୁଚିତ। ହାଏ ରାମ, ଏହା ମଧ୍ୟ ଭକ୍ତିର ଅକ୍ଷର ଅଟେ, ଏପରି କହି ଡାକିବା ଅନୁଚିତ। ଏଠାରେ କିଛି ବି ଉଚ୍ଚାରଣ କରିବାର କଥା ନାହିଁ, ଓମ୍ ଶାନ୍ତି ମଧ୍ୟ ବାରମ୍ବାର କହିବାର ଆବଶ୍ୟକତା ନାହିଁ। ଶାନ୍ତି ଅର୍ଥାତ୍ ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ, ତାହା ତ ତୁମେ ଅଟ, ଏଥିରେ କହିବାର କୌଣସି ଆବଶ୍ୟକତା ନାହିଁ। ଅନ୍ୟ କୌଣସି ମନୁଷ୍ୟକୁ ଓମ୍ ଶାନ୍ତି କହିଲେ ସେ ଟିକିଏ ହେଲେ ବି ବୁଝିପାରିବେ ନାହିଁ, ସେମାନେ ତ ଓମ୍ର ବଡ଼ ବଡ଼ ମହିମା କରୁଛନ୍ତି। ତୁମେ ଅର୍ଥ ବୁଝୁଥିବାରୁ ଓମ୍ ଶାନ୍ତି କହିବା ମଧ୍ୟ ଅନାବଶ୍ୟକ। ପରସ୍ପରକୁ ଏପରି ପଚାରି ପାର, ଶିବ ବାବାଙ୍କର ସ୍ମୃତିରେ ଅଛ, ଯେପରି ମୁଁ ମଧ୍ୟ ଝିଅକୁ ପଚାରୁଛି ଇଏ କାହାକୁ ସଜାଉଛ, ସିଏ କହୁଛି ଶିବ ବାବାଙ୍କ ରଥକୁ। ଏହା ଶିବ ବାବାଙ୍କର ରଥ ଅଟେ ନା, ଯେପରି ହୁସେନର ରଥ ରହିଛି ନା, ଘୋଡ଼ାକୁ ସଜେଇଥାନ୍ତି କିନ୍ତୁ ଘୋଡ଼ାର ଅର୍ଥ ବୁଝୁନଥାନ୍ତି। ଧର୍ମ ସ୍ଥାପକମାନଙ୍କର ଆତ୍ମା ପବିତ୍ର ହୋଇଥାଏ, ପୁରୁଣା ପତିତ ଆତ୍ମା ମଧ୍ୟ ସ୍ଥାପନା କରି ପାରିବ ନାହିଁ। ତମେ ଧର୍ମ ସ୍ଥାପନା କରୁନାହ, ଶିବ ବାବା ତୁମ ଦ୍ୱାରା ଧର୍ମ ସ୍ଥାପନା କରାଉଛନ୍ତି, ତୁମକୁ ପବିତ୍ର କରାଉଛନ୍ତି। ଭକ୍ତି ମାର୍ଗରେ ସେମାନେ ବହୁତ ସାଜ ସଜା ଆଦି କରିଥାନ୍ତି, ଏଠାରେ ଶୃଙ୍ଗାର ପସନ୍ଦ କରନ୍ତି ନାହିଁ। ବାବା ତେ ନିରହଙ୍କାରୀ ଅଟନ୍ତି, ନିଜେ କହୁଛନ୍ତି ମୁଁ ବହୁତ ଜନ୍ମର ଶେଷ ଜନ୍ମର ମଧ୍ୟ ଅନ୍ତିମ ସମୟରେ ଆସୁଛି। ପ୍ରଥମେ ସତ୍ୟ ଯୁଗରେ ହେବେ ଶ୍ରୀ ନାରାୟଣ, ଶ୍ରୀ ଲକ୍ଷ୍ମୀଙ୍କ ପୂର୍ବରୁ ମଧ୍ୟ ଶ୍ରୀ ନାରାୟଣ ଆସିବେ, ସେ ଲକ୍ଷ୍ମୀଙ୍କ ଠାରୁ ବଡ଼ ହେବେ ନା, ସେଥିପାଇଁ କୃଷ୍ଣ କୃଷ୍ଣଙ୍କ ନାମର ଗାୟନ ରହିଛି। ନାରାୟଣଙ୍କ ଠାରୁ ମଧ୍ୟ କୃଷ୍ଣଙ୍କ ମହିମା ଅଧିକ କରିଥାନ୍ତି, କୃଷ୍ଣଙ୍କର ହିଁ ଜନ୍ମାଷ୍ଟମୀ ପାଳନ କରିଥାନ୍ତି, ନାରାୟଣଙ୍କର ଜନ୍ମଦିନ ପାଳନ କରୁନାହାନ୍ତି, ଏ କଥା କେହି ଜାଣିନାହାନ୍ତି। କୃଷ୍ଣ ହିଁ ନାରାୟଣ ଅଟନ୍ତି। ପିଲାଦିନର ନାମ ହିଁ ତ ଚାଲିବ ନା, ଅମୁକ ଜନ୍ମ ନେଲା ତାର ଜନ୍ମଦିନ ପାଳନ କରିଥାନ୍ତି, ସେଥିପାଇଁ କୃଷ୍ଣଙ୍କର ଜନ୍ମଦିନ ହିଁ ପାଳନ କରୁଛନ୍ତି। ନାରାୟଣଙ୍କର ଜନ୍ମ ବିଷୟରେ କାହାକୁ ଜଣା ନାହିଁ। ପ୍ରଥମେ ପ୍ରଥମେ ଶିବ ଜୟନ୍ତୀ, ପୁଣି କୃଷ୍ଣ ଜୟନ୍ତୀ, ପୁଣି ରାମଙ୍କର ଶିବଙ୍କର ସହିତ ଗୀତାର ମଧ୍ୟ ଜନ୍ମ ହୋଇଥାଏ। ଶିବ ବାବା ଆସୁଛନ୍ତି, ଶିବ ବାବା ଆସୁଛନ୍ତି ହିଁ ବହୁତ ଜନ୍ମର ଶେଷ ଜନ୍ମରେ, ବୟସ ଅନୁଭବୀ ରଥରେ ହିଁ ଆସୁଛନ୍ତି, ବୟସ୍କ ଅନୁଭବୀ ରଥରେ ହିଁ ଆସୁଛନ୍ତି। କେତେ ଭଲ ଭାବରେ ବୁଝାଉଛନ୍ତି, ତଥାପି ବି କାହାରି ବୁଦ୍ଧିରେ ଆସୁନାହିଁ। ବାବା କହୁଛନ୍ତି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ, ଯେବେ ମୁଁ ଆସି ଶୁଣାଇବି ତେବେ ତୁମେ ମଧ୍ୟ ଶୁଣାଇ ପାରିବ। ଏବେ ତୁମେ ପିଲାମାନେ ଜାଣିଛ ଆମେ ଭବିଷ୍ୟତରେ ଆକ୍ୟୁରେଟ୍ ଅର୍ଥାତ୍ ସଠିକ ରୂପେ ଦେବୀ ଦେବତା ହେବୁ। ବାବା ଦୁଇ ତିନି ପ୍ରକାରର ସାକ୍ଷାତକାର କରିଥିଲେ, ଏପରି ହେବି, ତାଜଧାରୀ ହେବି, ପଗଡ଼ିଧାରୀ ହେବି, ଦୁଇ ଚାରି ଥର ରାଜା ହୋଇଥିବା ଜନ୍ମର ମଧ୍ୟ ସାକ୍ଷାତକାର କରିଥିଲେ। ଏବେ ତୁମେ ବୁଝିପାରୁଛ, ଏହି କଥାକୁ ଦୁନିଆରେ ଆଉ କେହି ବୁଝିପାରିବେ ନାହିଁ। ହଁ, ଏତିକି ବୁଝୁଛନ୍ତି, ଭଲ କର୍ମ କଲେ ଭଲ ଜନ୍ମ ମିଳିବ। ଏବେ ତୁମେ ଭବିଷ୍ୟତ ପାଇଁ ପୁରୁଷାର୍ଥ କରୁଛ ନରରୁ ନାରାୟଣ ହେବା ପାଇଁ। ତୁମେ ଜାଣିଛ ଆମେ ସ୍ୱର୍ଗରେ ଏହି ପଦ ପାଇବୁ, ଏହି ଖୁସି ସେହିମାନଙ୍କର ଅଧିକ ରହିବ ଯିଏ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାର ପୁରୁଷାର୍ଥ କରୁଥିବେ। କହୁଛନ୍ତି ବାବା ଆମେ ମମା ବାବାଙ୍କୁ ଅନୁସରଣ କଲେ ଯାଇ ସିଂହାସନରେ ବସିପାରିବୁ। ଏହି ଜ୍ଞାନ ମଧ୍ୟ ରହିବା ଦରକାର। ଆମେ କେତେ ସେବା କରୁଛୁ ଓ କେତେ ଖୁସିରେ ରହୁଛୁ। ନିଜେ ଖୁସିରେ ରହିଲେ ଅନ୍ୟକୁ ମଧ୍ୟ ଖୁସି କରିପାରିବ। ଭିତରେ କୌଣସି ଅବଗୁଣ ଥିଲେ ମନରେ ଅନୁତାପ ହେଉଥିବ। କହୁଛନ୍ତି, ବାବା ଆମ ପାଖରେ କ୍ରୋଧ ଅଛି, ଏହି ଭୂତ ଆମ ପାଖରେ ଅଛି। ଚିନ୍ତା କରିବାର କଥା ହେଲା ନା, ଭୂତକୁ ରହିବାକୁ ଦେବା ଅନୁଚିତ। କ୍ରୋଧ କାହିଁକି କରିବ? ସ୍ନେହର ସହିତ ବୁଝାଇବା ଦରକାର। ବାବା କଣ କାହା ଉପରେ କ୍ରୋଧ କରିବେ? ଶିବ ବାବାଙ୍କର ମହିମା ଅଟେ ନା, ବହୁତ ବ୍ୟର୍ଥ ମିଛ ମହିମା ମଧ୍ୟ ଗାୟନ କରୁଛନ୍ତି। ମୁଁ କଣ କରୁଛି? ମତେ କହୁଛନ୍ତି, ଆସି ପତିତରୁ ପାବନ କରାଅ। ଯେପରି ଡକ୍ଟରଙ୍କୁ କହୁଛନ୍ତି ଆମର ରୋଗ ଦୂର କର, ସେ ଔଷଧ ଦେଇ ଇଞ୍ଜେକ୍ସନ ଲଗାଉଛନ୍ତି, ତାହା ତ ସେମାନଙ୍କର କର୍ତ୍ତବ୍ୟ ଅଟେ। ବଡ଼ କଥା ନୁହେଁ, ସେବା କରିବା ନିମନ୍ତେ ପଢ଼ୁଛନ୍ତି। ଅଧିକ ପଢ଼ିଲେ ଅଧିକ ରୋଜଗାର କରିଥାନ୍ତି। ବାବାଙ୍କର ତ କୌଣସି ରୋଜଗାର କରିବାର ନାହିଁ, ସେ ତ ଆମମାନଙ୍କ ଦ୍ୱାରା ଆମଦାନୀ କରାଉଛନ୍ତି। ବାବା କହୁଛନ୍ତି, ମତେ ତୁମେ ଅବିନାଶୀ ସର୍ଜନ ଅର୍ଥାତ୍ ଡକ୍ଟର ମଧ୍ୟ କହୁଛ, ଏହିପରି ଅଧିକ ମହିମା କରିଦେଇଛ। ପତିତ ପାବନକୁ ସର୍ଜନ କୁହାଯିବ ନାହିଁ, ଏହା କେବଳ ମହିମା ଅଟେ। ବାବା ତ କେବଳ କହୁଛନ୍ତି, ମତେ ୟାଦ କଲେ ତୁମର ବିକର୍ମ ବିନାଶ ହେବା ବାସ। ମୋର ଅଭିନୟ ହେଉଛି ଏଇୟା କି ତୁମକୁ ବୁଝାଇବା, ମାମେକମ୍ ୟାଦ କର, ଯେତେ ମନେ ପକାଇବ ସେତେ ଉଚ୍ଚ ପଦ ପାଇବ। ଏହା ହେଉଛି ହିଁ ରାଜଯୋଗର ଜ୍ଞାନ। ଯେଉଁମାନେ ଗୀତା ପଢ଼ିଛନ୍ତି ସେମାନଙ୍କୁ ବୁଝାଇବା ବହୁତ ସହଜ। ତୁମେ ପୂଜ୍ୟ ରାଜାମାନଙ୍କର ରାଜା ହେଉଛ, ପୁଣି ପୂଜାରୀ ହେବ, ତୁମକୁ ମେହନତ କରିବାକୁ ହେବ। ତୁମେ ବିଶ୍ୱକୁ ପବିତ୍ର କରୁଛ, କେତେ ଉଚ୍ଚ ପଦବୀ ଅଟେ। ତୁମେ ସମସ୍ତେ ଅଙ୍ଗୁଳି ଦେଉଛ କଳିଯୁଗୀ ରୂପକ ପାହାଡ଼କୁ ଓଲଟାଇବା ନିମନ୍ତେ। ପ୍ରକୃତରେ ପାହାଡ଼ ଆଦି କିଛି ନାହିଁ। ଏବେ ତୁମେ ଜାଣୁଛ ନୂଆ ଦୁନିଆ ଆସିବ, ସେଥିପାଇଁ ରାଜଯୋଗ ନିଶ୍ଚୟ ଶିଖିବାକୁ ହେବ। ବାବା ହିଁ ଆସି ବୁଝାଉଛନ୍ତି, ବାବା ହିଁ ଆସି ଶିଖାଉଛନ୍ତି। ସତୋ ପ୍ରଧାନ ହେବାକୁ ପଡ଼ିବ। ଯିଏ କଳ୍ପ ପୂର୍ବରୁ ହେଇଥିବେ ତାଙ୍କୁ ବୁଝାଇଲେ ସେମାନେ ମାନିଯିବେ। ଏମାନେ ତ ଠିକ କଥା କହୁଛନ୍ତି। ବାସ୍ତବରେ ବାବା କହିଥିଲେ ମନ୍ମନା ଭବ ସଂସ୍କୃତ ଅକ୍ଷର ଅଟେ, ବାବା ତ ହିନ୍ଦୀରେ କହୁଛନ୍ତି ମତେ ୟାଦ କର। ଏବେ ତୁମେ ଜାଣୁଛ ଆମେ କେତେ ଉଚ୍ଚ ଧର୍ମ ଉଚ୍ଚ କର୍ମର ଥିଲୁ, ସେଥିପାଇଁ ଗାୟନ ରହିଛି ଷୋଳ କଳା। ଏବେ ପୁଣି ସେହିପରି ହେବାକୁ ପଡ଼ିବ। ନିଜକୁ ଦେଖିବା ଦରକାର କି କେଉଁ ପର୍ଯ୍ୟନ୍ତ ଆମେ ସତୋ ପ୍ରଧାନ ପାବନ ହୋଇଛୁ। ମୁଁ କେତେ ନର୍କବାସୀରୁ ସ୍ୱର୍ଗବାସୀ କରିବାର ସେବା କରୁଛି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ପଏଣ୍ଟ, ବାବାଙ୍କ ପ୍ରତି ନିରହଙ୍କାରୀ ହେବାକୁ ପଡ଼ିବ। ଏହି ଶରୀରର ଯତ୍ନ ନେବା ସହିତ ଶିବ ବାବାଙ୍କୁ ମନେ ପକାଇବାକୁ ପଡ଼ିବ। ଆତ୍ମିକ ସେବାରେ ବାବାଙ୍କର ସହଯୋଗୀ ହେବାକୁ ପଡ଼ିବ। 2 ଭିତରେ କୌଣସି ଭୂତକୁ ବାସ କରିବାକୁ ଦେବା ଅନୁଚିତ। କେବେ କାହା ଉପରେ କ୍ରୋଧ ଆସିବା ଅନୁଚିତ। ସମସ୍ତଙ୍କ ସହିତ ବହୁତ ସ୍ନେହରେ ଚାଲିବା ଉଚିତ। ମାତା ପିତାଙ୍କୁ ଅନୁସରଣ କରି ତପ୍ତ ନସିନ ଅର୍ଥାତ୍ ସିଂହାସନର ଅଧିକାରୀ ହେବାକୁ ପଡ଼ିବ। ବରଦାନ, ସ୍ୱାର୍ଥ ଶବ୍ଦର ଅର୍ଥକୁ ଜାଣି ସର୍ବଦା ଏକରସ ସ୍ଥିତିରେ ସ୍ଥିତ ହୋଇ ରହୁଥିବା ସହଜ ପୁରୁଷାର୍ଥୀ ଭବ। ବିସ୍ତାର, ଆଜିକାଲି ପରସ୍ପର ଭିତରେ କେଉଁ ଆକର୍ଷଣ ରହିଛେ ତାହା ସ୍ନେହର କାରଣରୁ ନୁହେଁ, ସ୍ୱାର୍ଥ କାରଣରୁ ଅଟେ। ସ୍ୱାର୍ଥ କାରଣରୁ ଆକର୍ଷଣ ରହିଛି ଏବଂ ଆକର୍ଷଣର ମୋହ ଥିବା କାରଣରୁ ଅଲଗା ହୋଇପାରୁନାହିଁ। ସେଥିପାଇଁ ସ୍ୱାର୍ଥ ଶବ୍ଦର ଅର୍ଥ ସ୍ୱରୂପରେ ସ୍ଥିତ ହୋଇଯାଉ, ଅର୍ଥାତ୍ ପ୍ରଥମେ ସ୍ୱ ଅର୍ଥାତ୍ ନିଜର ରଥକୁ ଅର୍ଥାତ୍ ଶରୀରକୁ ସହାକର। ଯଦି ଏହି ସ୍ୱାର୍ଥ ଅର୍ଥାତ୍ ଦେହର ସ୍ମୃତିକୁ ତ୍ୟାଗ କରିଦେବ, ତେବେ ଦେହଠାରୁ ଅଲଗା ହୋଇଯିବ। ଏହି ଗୋଟିଏ ଶବ୍ଦର ଅର୍ଥକୁ ଜାଣିବା ଦ୍ୱାରା ସର୍ବଦା ଜଣଙ୍କର ହୋଇ ରହିବ ଏବଂ ଏକରସ ସ୍ଥିତିବାଲା ହୋଇଯିବ। ଏହା ହିଁ ସହଜ ପୁରୁଷାର୍ଥ ଅଟେ। ସ୍ଲୋଗାନ: ଫରିସ୍ତା ସ୍ୱରୂପରେ ରହିବା ଦ୍ୱାରା କୌଣସି ବି ବିଘ୍ନ ନିଜର ପ୍ରଭାବ ପକାଇ ପାରିବ ନାହିଁ। ଅବ୍ୟକ୍ତ ଇସାରା: ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ସମ୍ପୂର୍ଣ୍ଣ ପବିତ୍ରତା ଆପଣ ବ୍ରାହ୍ମଣମାନଙ୍କର ଶୃଙ୍ଗାର ଅଟେ। ତେଣୁ ସର୍ବଦା ସୁସଜ୍ଜିତ ମୂର୍ତ୍ତି ଅର୍ଥାତ୍ ସଦା ପବିତ୍ର ସ୍ୱରୂପରେ ସ୍ଥିତ ରହି ବେହଦର ମଞ୍ଚ ଉପରେ ହିରୋ ପାଠ କର। ସଦା ବ୍ରହ୍ମଚାରୀର ଅର୍ଥ ହେଲା ସଂକଳ୍ପରେ ମଧ୍ୟ କୌଣସି ପ୍ରକାରର ଅପବିତ୍ରତା ବୃତ୍ତିକୁ ହଲଚଲ କରୁନଥିବ, କାରଣ ବୃତ୍ତିର ଚଞ୍ଚଳତା ମଧ୍ୟ ପବିତ୍ରତାର ଖାତାରେ ଦାଗ ଲଗାଇ ଦେଇଥାଏ। ସେଥିପାଇଁ ମନର ବୃତ୍ତିରେ ମଧ୍ୟ ସଦା ବ୍ରହ୍ମଚାରୀ ହୁଅ। ଓମ୍ ଶାନ୍ତି।